ବିଚାରକର୍ତ୍ତା ଏକ ପର୍ବ ଯୁହୋଶୁଆଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିନାନିଆମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ? ତେଣୁ ସଦାପ୍ରଭୁ କହିଲେ, ଯିହୁଦା ଯିବ। ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ। ତହିଁରେ ଯିହୁଦା ଆପଣା ଭ୍ରାତା ସିମିଓନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନିଆମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା, ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା। ତହିଁରେ ସିମିଓନ ତାହା ସଙ୍ଗେ ଗଲା। ଏ ଉତ୍ତାରେ ଯିହୁଦା ଯାତ୍ରା କଲା, ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନିୟ ଓ ପିରିସିୟମାନଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ବେଶକରେ ସେମାନଙ୍କର 10,000 ଲୋକଙ୍କୁ ବଦ୍ଧ କଲେ। ପୁଣି ସେମାନେ ବେଶକରେ ଅଦନିବେଶକୁ ପାଇ ପୁଣି ସଙ୍ଗେ ଯୁଦ୍ଧ କରି କିଣାନିୟ ଓ ପିରିସିୟମାନଙ୍କୁ ବଦ୍ଧ କଲେ, ମାତ୍ର ଅଦନିବେଶକ ପଳାଇଗଲା। ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାହାକୁ ଧରିଲେ ଓ ତାହାର ହସ୍ତପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ। ଏଥିରେ ଅଦନିବେଶକ କହିଲା, ହସ୍ତପାଦର ଛିନ୍ନ ବୃଦ୍ଧା ଆଙ୍ଗୁଳି 3 କୋଟି 10 ରାଜା ଆମ୍ଭ ମେଜ ତଳେ ଆପଣମାନଙ୍କ ଆହାର ସାଉଁଟୁଥିଲେ। ମୁଁ ଯେପରି କଲି ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ। ପୁଣି ଲୋକମାନେ ତାକୁ ଜେରୁସାଲମକୁ ଆଣିଲେ ଓ ସେଠାରେ ମଲା। ଅନନ୍ତର ଯିହୁଦା ସନ୍ତାନମାନେ ଜେରୁସାଲମ ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ। ଏଉତାରେ ଯିହୁଦା ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନିୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ। ପୁଣି ଯିହୁଦା ହିବ୍ରୋଣବାସୀ କିଣାଣିମାନଙ୍କ ବିରୁଦ୍ଧରେ ଯାଇ ସେୟରକୁ, ଅହିମାନଙ୍କୁ ଓ ତନ୍ମଲୟକୁ ବଧ କଲା। ପୂର୍ବେ ଏହି ହିବ୍ରୋଣର ନାମ କିରିୟଥବ ଥିଲା, ଆଉ ସେଠାରୁ ଦବିର ନିବାସୀମାନଙ୍କ ପ୍ରତିକୂଳରେ ଗଲା। ପୂର୍ବେ ଏହି ଦବିର ନାମ କିରିୟତ୍ ସେଫର ଥିଲା। ପୁଣି କାଲେବ କହିଲେ ଯେ, କିରିୟତ୍ ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋ କନ୍ୟା ଅକ୍ସାର ବିବାହ ଦେବି। ସେଥିରେ କାଲେବଙ୍କର କନିଷ୍ଠ ଭ୍ରାତା କନ୍ସର ପୁତ୍ର ଅତ୍ମିଏଲ ତାହା ହସ୍ତଗତ କରନ୍ତେ, ତାହା ସହିତ ଆପଣା କନ୍ୟାର ବିବାହ ଦେଲେ। ତେଣୁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକି ମଣାଇଲା, ମାତ୍ର ସେ ଆପେ ଗର୍ଦ୍ଧବରୁ ଓହ୍ଲାଇ ପଡ଼ିଲା। ଏଥିରେ କାଲେବ ତାହାକୁ କହିଲେ, ତୁମେ କ'ଣ ଚାହଁ? ତେଣୁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ, କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦିଅନ୍ତୁ। ତହିଁରେ କାଲେବ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ। ଅନନ୍ତର ମୋସାଙ୍କର ପତ୍ନୀ ଭ୍ରାତା କେନିୟରର ସନ୍ତାନମାନେ ଯିହୁଦା ସନ୍ତାନମାନଙ୍କ ସହିତ ଖର୍ଜୁରପୁରରୁ ଅରାଦଦ ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠିଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ। ପୁଣି ଯିହୁଦା ଆପଣା ଭ୍ରାତା ସିମିଓନ ସହିତ ଗମନ କଲା ଓ ସେମାନେ ସଫାତବାସୀ କିଣାନିୟମାନଙ୍କୁ ଆଘାତ କରି ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା। ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କ୍ୟୁଲନ୍ ଓ ତହିଁର ଅଞ୍ଚଳ, ପୁଣି ଇସ୍କ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା। ସଦାପ୍ରଭୁ ଯିହୁଦାର ସହାୟ ଥିଲେ, ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା, ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇପାରିଲା ନାହିଁ, କାରଣ ସେମାନଙ୍କର ଲୌହ ରଥ ଥିଲା। ପୁଣି ସେମାନେ ମୋସାଙ୍କ ଆଜ୍ଞାନୁସାରେ କାଲେବକୁ ହିବ୍ରୋଣ ଦେଲେ, ଆଉ ସେ ସ୍ଥାନରୁ ଅନାକର 3 ପୁତ୍ରଙ୍କୁ ତଡ଼ିଦେଲେ। ବିନ୍ୟାମିନ ସନ୍ତାନମାନେ ଜେରୁସାଲମ ନିବାସୀ ଜିବୁସିୟମାନଙ୍କୁ ତଡ଼ିଦେଲେ ନାହିଁ, ମାତ୍ର ଜିବୁସିୟମାନେ ଆଜି ଯାଏଁ ବିନ୍ୟାମିନ ସନ୍ତାନଗଣ ସହିତ ବାସ କରୁଛନ୍ତି। ଅନନ୍ତର ଯୋସେଫ ବଂଶ ମଧ୍ୟ ବୈଥଲ ପ୍ରତି କୂଳରେ ଗଲେ, ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ। ସେତେବେଳେ ଯୋସେଫ ବଂଶ ବୈଥଲ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ। ପୂର୍ବେ ସେହି ନଗରର ନାମ ଲୁସ୍ ଥିଲା। ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାର ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶିବାର ପଥ ଆମ୍ଭମାନଙ୍କୁ ଦେଖାଅ, ତାହା କଲେ ଆମ୍ଭେମାନେ ତୁମ ପ୍ରତି ସଦୟ ବ୍ୟବହାର କରିବା। ତେଣୁ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ ସେମାନେ ଖଡ଼ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାର ସବୁ ବଂଶକୁ ଛାଡ଼ିଦେଲେ। ଏଉତାରେ ସେ ଲୋକ ହିତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା। ତହିଁର ସେହି ନାମ ଆଜି ଯାଏ ଅଛି। ଆଉ ମନସୀ ବୈତ୍ସାନ୍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗରବାସୀମାନଙ୍କୁ, ଦୋର ଓ ତହିଁର ଉପନଗରବାସୀମାନଙ୍କୁ, ଜିବ୍ଲିୟମ୍ ତହିଁର ଉପନଗରବାସୀମାନଙ୍କୁ, ମଗିଦୋ ଓ ତହିଁର ଉପନଗରବାସୀମାନଙ୍କୁ ତଡ଼ିଦେଲା ନାହିଁ। ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। ଏ ଉତ୍ତରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ, ସେହି କିଣାଣିଆମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। ଆଉ ଇଫ୍ରେମ୍ ଗେସର ନିବାସୀ କିଣାଣିଆମାନଙ୍କୁ ତଡ଼ିଦେଲା ନାହିଁ। ତେଣୁ କିଣାଣିଆମାନେ ଗେସରରେ ବାସ କଲେ। ସବ୍ଲୁନ୍, କିଟ୍ରୋଣ ଓ ନହଲଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ। ତହିଁରେ କିଣାଣିଆମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠିକର୍ମ କଲେ। ଆସେର ଅକୋକ୍ ନିବାସୀମାନଙ୍କୁ, କିଏବା ସିଦ୍ଦୋନ୍ କି ଅହଲବ ଓ ଅକ୍ସିବ୍ କି ହିଲବା କି ଅଫିକ୍ କି ରହୋବ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ। ମାତ୍ର ଆଶ୍ରୟମାନେ ସେହି ଦେଶ ନିବାସୀ କିଣାଣିଆମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ। ନପ୍ତାଲି, ବୈତ ସେମସ୍ କି ବୈଥନାଥ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ମାତ୍ର ସେ ସେହି ଦେଶ ନିବାସୀ କିଣାଣିଆମାନଙ୍କ ମଧ୍ୟରେ ବାସ କଲା। ତଥାପି ବେତ୍ ସେମସ୍ ଓ ବୈଥନାଥ ନିବାସୀମାନେ ସେମାନଙ୍କର ବେଠିକର୍ମ କଲେ। ଆଉ ଇମରୀୟମାନେ ଦାନ ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ, ଆଉ ତଳି ଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ। ମାତ୍ର ଇମରୀୟମାନେ ହେରସ୍ ପର୍ବତରେ, ଅୟାଲନ୍ରେ ଓ ସାଲବିମ୍ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଜୋସେଫ ବଂଶର ହସ୍ତ ପ୍ରବଳ ହୁଅନ୍ତେ ସେମାନେ ବେଠିକର୍ମ କଲେ। ପୁଣି ଅକ୍ରଦିମ୍ ଘାଟି ଶୈଳଠାରୁ ଆଗକୁ ଇମରୀୟମାନଙ୍କର ସୀମା ଥିଲା।